ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ନକଲି ସାର ଓ କୀଟନାଶକ ଉତ୍ପାଦ ପ୍ରତିହତ କରିବା ପାଇଁ ସଂସଦର ଆଗାମୀ ଅଧିବେଶନରେ ବିଧେୟକ ଆଗତ କରିବେ ସରକାର। ସୀମା ସୁରକ୍ଷା ବଳ କନଷ୍ଟେବଲ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ କୋଟାକୁ 50% ବୃଦ୍ଧି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ରେଳବାଇ ପକ୍ଷରୁ ଯାତ୍ରୀ ଭଡ଼ା ବୃଦ୍ଧି ନିଷ୍ପତ୍ତି, ଆସନ୍ତା 26 ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା। ଆଭ୍ୟନ୍ତରୀଣ ଶାନ୍ତି ବିଶ୍ୱ ସମନ୍ୱୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଧ୍ୟାନ ଦିବସ। ଏବଂ ରାଜ୍ୟରେ ଶୀତର ଲହରୀ ଜାରି, ଘନ କୁହୁଡ଼ି ହେବା ନେଇ 4ଟି ଜିଲ୍ଲାକୁ ସତର୍କ ସୂଚନା। କୃଷି ଏବଂ କୃଷକଙ୍କ କଲ୍ୟାଣ ନିମନ୍ତେ ନକଲି ସାର ଓ କୀଟନାଶକ ଉତ୍ପାଦ ପ୍ରତିହତ କରିବା ଲକ୍ଷ୍ୟରେ ସଂସଦର ଆଗାମୀ ଅଧିବେଶନରେ କେନ୍ଦ୍ର ସରକାର ବିଧେୟକ ଆଗତ କରିବା ନେଇ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଏ ସମ୍ବନ୍ଧରେ ଦୃଢ଼ ଆଇନ ପ୍ରଣୟନ କରାଯିବ ଏବଂ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆଦିଲ୍ଲୀରେ ଚୌଧୁରୀ ଚରଣ ସିଂ କିଷାନ ସମ୍ମାନ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ସରକାର କୃଷିକ୍ଷେତ୍ରରେ ଘଟୁଥିବା ବିଭିନ୍ନ ନକଲି କାରବାର ପ୍ରତି ସଚେତନ ଅଛନ୍ତି ଏବଂ ଦୃଢ଼ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି। ନକଲି ସାର, କୀଟନାଶକ ଏବଂ ଫସଲରେ ବ୍ୟବହୃତ ହେଉଥିବା ଅନ୍ୟ କେତେକ ଉତ୍ପାଦର ବିକ୍ରି ଓ ବ୍ୟବହାର ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଚିନ୍ତାବ୍ୟକ୍ତ କରିଛନ୍ତି। ସମ୍ପ୍ରତି ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ବିକଶିତ ଭାରତ ଜିରାମଜି ବିଲ୍ 100 ଦିନ ପରିବର୍ତ୍ତେ 125 ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟି ଦେଉଥିବା ଶ୍ରୀ ଚୌହାନ କହିଛନ୍ତି। ସୀମା ସୁରକ୍ଷା ବଳ ବିଏସ୍ଏଫ୍ରେ କନଷ୍ଟେବଲ ନିଯୁକ୍ତି ପାଇଁ ପୂର୍ବତନ ଅଗ୍ନିବୀରଙ୍କ କୋଟାକୁ 50% ବୃଦ୍ଧି କରାଯାଇଛି। ପୂର୍ବରୁ ଏହା 10% ରହିଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ବ୍ୟାଚ୍ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା 5 ବର୍ଷ ଏବଂ ପରବର୍ତ୍ତୀ ଅଗ୍ନିବୀରଙ୍କ ପାଇଁ 3 ବର୍ଷ କୋହଳ କରାଯାଇଛି। ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଶାରୀରିକ ମାନଦଣ୍ଡ ଏବଂ ଦକ୍ଷତା ପରୀକ୍ଷା ହେବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସୀମା ସୁରକ୍ଷା ବାହିନୀ ଅଣଗେଜେଟେଡ୍ ସାଧାରଣ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ 2015ରେ ଏଥିପାଇଁ ଆବଶ୍ୟକ ସଂଶୋଧନ କରାଯାଇଛି। ରେଳବାଇ ପକ୍ଷରୁ ଯାତ୍ରୀ ଭଡ଼ା ବୃଦ୍ଧି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ଦ୍ଧିତ ଭଡ଼ା ଆସନ୍ତା 26 ତାରିଖରୁ ଲାଗୁ ହେବ। ସାଧାରଣ ଶ୍ରେଣୀରେ 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ। ଏହାପରେ କିଲୋମିଟର ପିଛା ଭଡ଼ା 1 ପଇସା ବୃଦ୍ଧି ପାଇବ। ମେଲ୍ ଏବଂ ଦ୍ରୁତଗାମୀ ଟ୍ରେନ୍ର ନନ୍ ଏସି ଶ୍ରେଣୀ ପାଇଁ ଭଡ଼ା କିଲୋମିଟର ପିଛା 2 ପଇସା ବଢ଼ିବ। ଏସି ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା 2 ପଇସା ଭଡ଼ା ବୃଦ୍ଧି କରାଯାଇଛି। ନନ୍ ଏସି ଶ୍ରେଣୀରେ 500 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଯାତ୍ରୀଙ୍କୁ 10 ଟଙ୍କା ଅଧିକ ଦେବାକୁ ପଡ଼ିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଭଡ଼ା ବୃଦ୍ଧି ଦ୍ୱାରା ପ୍ରାୟ 600 କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ସୃଷ୍ଟି ହେବ। ରେଳ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଦେଶରେ ରେଳ ଯୋଗାଯୋଗ ଏବଂ କାର୍ଯ୍ୟ ପରିସର ଯଥେଷ୍ଟ ବୃଦ୍ଧି ପାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳ ଯୋଗେ ମାଲ ପରିବହନ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ରର ମାନ୍ୟତା ପାଇଛି। ମାନବ ସମ୍ବଳ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଜାତୀୟ ଜଳ ପ୍ରକଳ୍ପରେ ରାଜ୍ୟର ଅଧିକ ନଦୀକୁ ସାମିଲ କରିବା ନେଇ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟର ସଚିବ ବିଜୟ କୁମାର ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି। ରାଜ୍ୟର କିଛି ପ୍ରମୁଖ ନଦୀକୁ ଏହି ପ୍ରକଳ୍ପରେ ସାମିଲ କରାଯାଇଛି, ତେବେ ଏଥିରେ ସାମିଲ ହେବା ନେଇ ସମ୍ଭାବନା ଥିବା ରାଜ୍ୟର ଆଉ କିଛି ଜଳପଥ ସମ୍ପର୍କରେ ବିବରଣୀ ଦାଖଲ କରିବାକୁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କହିଛି। ଭଦ୍ରକ ଜିଲ୍ଲାରେ ଆସନ୍ତା ମାସ 5 ତାରିଖରେ ଧାନ ମଣ୍ଡି ଖୋଲିବ। ତେବେ ଧାନ କ୍ରୟ ଏବଂ ମଣ୍ଡି ଖୋଲା ନେଇ ଚାଷୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏକ ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଓ ଭଦ୍ରକ ନିୟନ୍ତ୍ରିତ ବଜାର କମିଟିର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ସଚେତନ ରଥକୁ ଯୁବସେବା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମଣ୍ଡିରେ ଧାନ କ୍ରୟ ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମନ୍ତ୍ରୀ ଆଲୋକପାତ କରିଛନ୍ତି।
ନିୟନ୍ତ୍ରିତ ବଜାର ସମିତି ତରଫରୁ ଚାଷୀ ସଚେତନତା ରଥର ଶୁଭାରମ୍ଭ। ଏ ରଥ ସାରା ଜିଲ୍ଲା ବୁଲିକି ଚାଷୀମାନଙ୍କୁ ସଚେତନତା ସୃଷ୍ଟି କରିବ। ଚାଷୀମାନଙ୍କ ଉଦ୍ଦେଶ୍ୟରେ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି, ଯେଉଁ ଇନ୍ପୁଟ୍ ସବସିଡି 800 ଟଙ୍କା ପ୍ରଦାନ କରାଯାଉଛି ଏବଂ ଓଡ଼ିଶା ଭାରତ ବର୍ଷର ଏକମାତ୍ର ରାଜ୍ୟ ଯିଏକି ଉଭୟ ରବି ଓ ଖରିଫ ସିଜିନ୍ରେ 2 ଥର ଇନ୍ପୁଟ୍ ସବସିଡି ପ୍ରଦାନ କରିକି ଧାନର କ୍ୱିଣ୍ଟାଲ ମୂଲ୍ୟ 3100 ଟଙ୍କାର ପ୍ରଦାନ କରୁଛନ୍ତି।
ଚଳିତ ଋତୁରେ ଜିଲ୍ଲାରୁ 13,30,000 କ୍ୱିଣ୍ଟାଲ ଧାନ ଚାଷୀଙ୍କଠାରୁ କ୍ରୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏପର୍ଯ୍ୟନ୍ତ 96,232 ଜଣ ଚାଷୀ ଧାନ ବିକ୍ରି ନେଇ ପଞ୍ଜିକୃତ ହୋଇଛନ୍ତି। 105 ସେବା ସମବାୟ ସମିତି ଏବଂ 50 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିପାଇଁ ନିୟୋଜିତ କରାଯିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ମାନସିକ ଚାପ ହ୍ରାସ ଏବଂ ଅନ୍ତର୍ନିହିତ ଶାନ୍ତି ପାଇଁ ଧାନର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଧାନ ଦିବସ ପାଳନ କରାଯାଉଛି। ଜାତିସଂଘ ସାଧାରଣ ସଭା ପରିଷଦରେ ଡିସେମ୍ବର 21 ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗତବର୍ଷ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହୋଇଥିଲା। ଚଳିତବର୍ଷର ବିଷୟବସ୍ତୁ ରହିଛି ଆଭ୍ୟନ୍ତରୀଣ ଶାନ୍ତି, ବିଶ୍ୱ ସମନ୍ୱୟ ଏବଂ ବିଶ୍ୱକୁ ସୁସ୍ଥ ରଖିବା ଲାଗି ନିଜସ୍ୱ ଉଦ୍ୟମ। ମନର ବିଭିନ୍ନ ଅବସ୍ଥା ମଧ୍ୟରେ ସମାନତା ରକ୍ଷା କରିବା ଧାନର ପ୍ରକୃତ ଉଦ୍ଦେଶ୍ୟ। ଏହି ପ୍ରାଚୀନ ଭାରତୀୟ ଅଭ୍ୟାସ ମାନସିକ ଏବଂ ଶାରୀରିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଚାପ ହ୍ରାସ ଏବଂ ଆଭ୍ୟନ୍ତରୀଣ ଶାନ୍ତି ପାଇଁ ପଥ ଉନ୍ମୁକ୍ତ କରିଥାଏ। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 9 ଅନୁଷ୍ଠିତ ହେବ। ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବାହ୍ନ 10:00-12:00 ପର୍ଯ୍ୟନ୍ତ ଏବଂ ସପ୍ତମ ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବାହ୍ନ 10:00-2:00 ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପ୍ରତି ବ୍ଲକ ସ୍ତରରେ ଅନୁଷ୍ଠିତ ହେବ। ମାଇନିଂ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପୃଥକ ପୃଥକ ଭାବେ କେବଳ ଖଣି ଅଞ୍ଚଳରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ କାଠ ଘଣା ତେଲ ଏବଂ ବାଦାମର ବିଭିନ୍ନ ମୂଲ୍ୟଯୁକ୍ତ ଖାଦ୍ୟପଦାର୍ଥ ପ୍ରସ୍ତୁତି ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିନାବାଦାମ ଏବଂ ସୋରିଷ ଉତ୍ପାଦନକୁ ଦୃଷ୍ଟିରେ ରଖି କାଠଘଣା ତେଲ ପ୍ରସ୍ତୁତି, ଉତ୍ପାଦର ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ବଜାର ପ୍ରବେଶ ଆଦି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହୋଇଛି। ତେଲ ପ୍ରସ୍ତୁତିକରଣ ଯନ୍ତ୍ରପାତି ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡିସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ସ୍ଥାପନ କରାଯିବ। ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀ ଉପକୃତ ହେବା ସହ ଉପଭୋକ୍ତାଙ୍କୁ ଗୁଣବତ୍ତା ସମ୍ପନ୍ନ ତେଲ ପ୍ରଦାନ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଅନ୍ୟ ଅଂଶୀଦାର ଅଂଶଗ୍ରହଣ କରିଥିଲେ। ଶହେଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଅଧୀନରେ ନବରଙ୍ଗପୁରଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆସୋସିଏସନ୍ ଫର୍ ଭଲ୍ୟୁଣ୍ଟାରି ଆକ୍ସନ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅଭିଯାନର ଆଭିମୁଖ୍ୟ ଉପରେ ଆଲୋଚନା ହୋଇଛି। ବାଲ୍ୟ ବିବାହରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ରହିଥିବା ଦଣ୍ଡବିଧାନ ଉପରେ ବୈଠକରେ ଅବଗତ କରାଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବାଲ୍ୟ ବିବାହକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସମୀକ୍ଷା ବୈଠକ କରିବାକୁ ପଞ୍ଚାୟତସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ ପ୍ରବାସ ପ୍ରକ୍ରିୟାରେ ଆଞ୍ଚଳିକ ବୈଷମ୍ୟ ଏବଂ ଏ ସମ୍ପର୍କିତ ଅନୁକୂଳ ଆଚରଣ ଓ ସୁସ୍ଥତା ପ୍ରସଙ୍ଗ ନେଇ ଏକ ଦିନିକିଆ ଆଲୋଚନାଚକ୍ର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, ବିଶେଷଜ୍ଞ ଏବଂ ଗବେଷକ ଯୋଗଦେଇ ପ୍ରବାସୀଙ୍କ କଲ୍ୟାଣ ନେଇ ନୀତି ନିର୍ଦ୍ଧାରଣ ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ଘନ କୁହୁଡ଼ି ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 7 ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ ଆକାଶବାଣୀକୁ କହିଛନ୍ତି।
हमारा ड्राई वेदर रहा है। मिनिमम तापमान गया है 7 सेल्सियस फुलवानी का और जो हिल स्टेशन है वहाँ पे 5.6 सेल्सियस गया जीओ डिग्री में। 7 जगह पे फोग दर्ज की गई है जिसमें से एक जगह पर वेरी डेंस फोग राउरकेला में 25 मीटर की दर्ज की गई है और दो जगह पर डेंस फोग आई है फुलवानी में 150 मीटर। 3 दिन में भुवनेश्वर की बात करें तापमान नीचे गिरेगा थोड़ा लेकिन जो बदलाव रहेगा प्लस माइनस 2 डिग्री सेल्सियस के अंदर ही रहने वाला है।
राज्य में विभिन्न जिले में कोहड़ी जनित सड़क दुर्घटना को प्रतिहत करने लक्ष्य नहीं ପରିବହନ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆଦି ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଦେଶରେ ନକଲି ସାର ଓ କୀଟନାଶକ ଉତ୍ପାଦ ପ୍ରତିହତ କରିବା ପାଇଁ ସଂସଦର ଆଗାମୀ ଅଧିବେଶନରେ ବିଧେୟକ ଆଗତ କରିବେ ସରକାର। ସୀମା ସୁରକ୍ଷା ବଳ କନଷ୍ଟେବଲ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ କୋଟାକୁ 50% ବୃଦ୍ଧି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ରେଳବାଇ ପକ୍ଷରୁ ଯାତ୍ରୀ ଭଡ଼ା ବୃଦ୍ଧି ନିଷ୍ପତ୍ତି, ଆସନ୍ତା 26 ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା। ଆଭ୍ୟନ୍ତରୀଣ ଶାନ୍ତି ଏବଂ ବିଶ୍ୱ ସମନ୍ୱୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଧ୍ୟାନ ଦିବସ ଏବଂ ରାଜ୍ୟରେ ଶୀତ ଲହରୀ ଜାରି, ଘନ କୁହୁଡ଼ି ହେବା ନେଇ 4ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।